आकाशवाणी। संवाद पढ़ुछन्ति शुभेंदु कुमार पंडा। मुख्य संवाद, नूआदिल्लीर भारत मंडपम ठारे आसंताकालीठारु आरंभ होउछि दुईदिनिया अष्टादश ब्रिक्स सम्मेलनी। जोगदेबा पई पहुंचुछन्ति सदस्य राष्ट्रगुडिकर शीर्ष नेतृत्व। आज अपराह्नरे रूस राष्ट्रपतिंक सह द्विपाक्षिक आलोचना करि प्रधानमंत्री। भारत समस्त प्रकार आतंकवाद कार्यकलाप विरोधरे ग्रहण करुछि दृढ़ पदक्षेप कहिले प्रधानमंत्री। फास्ट ट्याग पोर्टेबिलिटी पई देशव्यापी प्रचलन हला वन ट्याग। एवं एशिया कप पुरुष हॉकी प्रतियोगितार सेमीफाइनल रे आज भारत और मलेशिया मध्यरे हेब मुकाबला। नूआदिल्लीर भारत मंडपम ठारे आसंताकालीठारु दुईदिनिया अष्टादश ब्रिक्स सम्मेलनी आरंभ होउछि। सम्मेलनरे भारत, ब्राजिल, चीन, इजिप्ट, इथियोपिया, इंडोनेशिया, ईरान, रूस, साउदी आरब, दक्षिण आफ्रिका एवं संयुक्त आरब एमिरेट्स भळि 11 प्रमुख विकासशील अर्थनीति युक्तराष्ट्रगुडिक जोगदेबे। चलित बर्षर विषयवस्तु रहिछि स्थिरता, नवसृजन, सहयोग एवं निरंतरता पई प्रस्तुति। बैठक परिप्रेक्षीरे प्रधानमंत्री नरेन्द्र मोदी कहिछन्ति विभिन्न प्रसंगरे सम्मेलनी अवसररे सदस्य राष्ट्रगुडिक मध्यरे सकारात्मक तथा अर्थपूर्ण आलोचना हेबो। विश्व कल्याण दिगरे ए बैठकर निर्यास मार्गदर्शन करिब बोली प्रधानमंत्री श्री मोदी आशा प्रकाश करिछन्ति। बैठक अवसररे आसंताकाली समावेशी विश्व प्रशासन एवं बहुपक्षीय सुदृढ़ता शीर्षक एक अधिवेशन आयोजित हेबो। ब्रिक्स सदस्य राष्ट्रगुडिकर नेतृमंडली भारत मंडपमठारे आयोजित नवसृजन प्रदर्शनीकु मध्ये परिदर्शन करिबे। शिखर सम्मेलनी अवसररे प्रधानमंत्री श्री मोदी विभिन्न राष्ट्रर नेतृवृन्दंक सह द्विपाक्षिक बैठकरे आलोचना करिबे। बैठकरे अंशग्रहण करिबा लागि सदस्य राष्ट्रगुडिकर शीर्ष नेतृत्व तथा प्रतिनिधि नूआदिल्लीरे आसि पहुंचुछन्ति। विमानबंदरठारे रूस राष्ट्रपति भ्लादिमिर पुतिनको वैदेशिक व्यापार राष्ट्रमंत्री कीर्तिवर्धन सिंह स्वागत करिथिले। सामाजिक गणमाध्यम पोस्टरे वैदेशिक व्यापार मंत्रालय कहिछि भारत और रूस मध्यरे बहुमुखी तथा दीर्घस्थायी रणनैतिक सहभागिता संपर्क सुदृढ़ रहिछि। अन्यमानंक मध्यरे दक्षिण आफ्रिका राष्ट्रपति सिरल रामाफोसा, उगांडा उपराष्ट्रपति जेसिका आलुप मध्ये नूआदिल्लीरे पहुंचिछन्ति। केन्द्रमंत्री जयंत सिंह एहि दुई नेताङ्कु विमान बंदरठारे स्वागत करिथिले। नाइजेरिया वैदेशिक व्यापार मंत्री बियंका ओडुमेगौ पोजुकु एवं उरुकुए वैदेशिक मंत्री मारियो लुबेटिंग मध्य नूआदिल्लीरे पहुंचिछन्ति। ब्रिक्स बैठक परिप्रेक्षीरे आजिठारु 13 तारीख पर्यंत जनसाधारणक पई राष्ट्रपति भवन संग्रहालय एवं अमृत उद्यान बंद रहिछि। राष्ट्रपतिंक सचिवालय पक्षरु दिया जायथिबा सूचना अनुजाई आसंताकालि राष्ट्रपति भवन फोर कोर्टरे गार्ड परिवर्तन समारोह अनुष्ठित हेबो नाही। दिल्ली पुलिस पक्षरु सम्मेलनक दृष्टिरे सुरक्षा व्यवस्था को कड़ाकड़ी करा जायछि। नूआदिल्लीरे गतकालीठारु ड्रोन एवं अन्यान्य आकाशपथ चलित क्षुद्र जान उड़ाण उपरे निषेधादेश जारी रहिछि। आसंता सोमवार पर्यंत ए निषेधादेश बलवत्तर रहिबो। प्रधानमंत्री नरेन्द्र मोदी आज अपराह्नरे नूआदिल्लीठारे रूस राष्ट्रपति भ्लादिमिर पुतिनक सह द्विपाक्षिक आलोचना करिबे। पारस्परिक स्वार्थ सम्बलित विभिन्न प्रसंगरे उभय नेतांक मध्यरे मत विनिमय हेबार संभावना रहिछि। रूस युक्रेन विवाद, पश्चिम एशिया परिस्थिति, वाणिज्य संपर्क एवं शक्ति सहयोग नै मध्ये दुई नेतांक मध्यरे आलोचना हेबार आशा करा जाउछि। आज संध्यारे मध्ये श्री मोदी ईरान राष्ट्रपति मासूद पेजेस्कियानक सह द्विपाक्षिक आलोचना करिबार कार्यसूची रहिछि। राष्ट्रपति पेजेस्कियान आज अपराह्नरे नूआदिल्लीरे पहुंचिबे। पश्चिम एशिया संघर्ष परिस्थितिकु दृष्टिरे रखि उभयंक मध्यरे आलोचनाकु गुरुत्वपूर्ण मने करा जाउछि। नूआदिल्लीठारे मध्य सम्मेलनी अवसररे श्री मोदी जातिसंघ महासचिव आंटोनियो गुटेरेसंक सह साक्षात आलोचना करिबे। सामाजिक गणमाध्यम पोस्टरे संपर्करे सूचना दै श्री मोदी कहिछन्ति आगामी किछि दिन विश्व नेतृमंडली ब्रिक्स सम्मेलनीरे एकत्रित होइछन्ति। आपण माने संवाद सुनुछन्ति आकाशवाणीरु। प्रधानमंत्री नरेन्द्र मोदी कहिछन्ति आतंकवादर आह्वान अधिक व्यापक हेबार लागिछि। भारत समस्त ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଛି। ଆମେରିକାରେ ହୋଇଥିବା ଭୟାନକ ସେପ୍ଟେମ୍ବର 11 ଆତଙ୍କବାଦୀ ଆକ୍ରମଣର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦ ଦ୍ୱାରା ବିଶ୍ୱରେ ବହୁ ଧନଜୀବନ ହାନି ହୋଇଛି। ଭାରତ ବହୁ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଛି। ସେପ୍ଟେମ୍ବର 11 ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ସମସ୍ତ ପ୍ରକାର ପଦକ୍ଷେପରେ ଭାରତ ଏକତ୍ର ଭାବେ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। 2014 ଆମେରିକାର ନ୍ୟୁୟର୍କ ସହରରେ ସେପ୍ଟେମ୍ବର 11 ସ୍ମାରକୀ ଏବଂ ସଂଗ୍ରହାଳୟକୁ ତାଙ୍କ ଗସ୍ତ ସମ୍ପର୍କରେ ଏହି ଅବସରରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। 2001 ସେପ୍ଟେମ୍ବର 11 ତାରିଖରେ ଅଲକାଏଦା ଆତଙ୍କବାଦୀ 4 ଅପହୃତ ଯାତ୍ରୀ ବିମାନକୁ ଅସ୍ତ୍ର ଭାବେ ବ୍ୟବହାର କରି ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରର 2 ଯାକ ଟାୱାରକୁ ଧ୍ୱଂସ କରିଦେଇଥିଲା। ଏଥିରେ 19 ଜଣ ଅପହରଣକାରୀଙ୍କ ସହିତ 2,977 ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ 77 ଦେଶର ନାଗରିକ ରହିଥିଲେ। 2011 ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ଙ୍କୁ ପାକିସ୍ତାନରେ ଲୁଚି ରହିଥିବା ବେଳେ ଆମେରିକା ସେନା ନିହତ କରିଥିଲା। ଦେଶବ୍ୟାପୀ ଫାସ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ୱାନ୍ ଟ୍ୟାଗ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଗାଡ଼ି ମାଲିକଙ୍କ କାର୍ଯ୍ୟକ୍ଷମ ଥିବା ଫାସ୍ଟ୍ୟାଗ୍କୁ ନୂତନ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡ଼ିବାର ସୁବିଧା ରହିଛି। ବ୍ୟାଙ୍କ ଆକାଉଣ୍ଟ ପରିବର୍ତ୍ତନ ସମୟରେ ମୋଟର ଚାଳକଙ୍କୁ କାର୍ଯ୍ୟକ୍ଷମ ଥିବା ଫାସ୍ଟ୍ୟାଗ୍ ଷ୍ଟିକରକୁ ଏଣିକି ଆଉ ବଦଳାଇବାକୁ ପଡ଼ିବ ନାହିଁ। ନୂତନ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରି ଏହି ଫାସ୍ଟ୍ୟାଗ୍କୁ ପୁନଃ ବ୍ୟବହାର କରାଯାଇପାରିବ। ଶ୍ରୀ ଗଡ଼କରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟୋଲ୍ ପ୍ଲାଜାଗୁଡ଼ିକରେ ଅପେକ୍ଷା ସମୟକୁ 10 ସେକେଣ୍ଡରୁ କମ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟୋଲ୍ ପ୍ଲାଜାରେ ଅଟକି ନ ରହି ମୋଟର ଚାଳକଙ୍କଠାରୁ ସ୍ୱୟଂକ୍ରିୟ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ଗଡ଼କରୀ ସଡ଼କ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ତଥା ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସହଯୋଗ ଓ ଦୃଢ଼ ସହଭାଗିତା ମାଧ୍ୟମରେ ସ୍ଥାୟିତ୍ୱକୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ଦେଶର ଆର୍ଥିକ ରଣନୀତିରେ ଏହା କେନ୍ଦ୍ରବିନ୍ଦୁ ପାଲଟିଛି। ନୂଆଦିଲ୍ଲୀରେ ବ୍ରିକ୍ସ ବ୍ୟବସାୟ ସମ୍ମିଳନୀକୁ ଆଜି ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି, ବିଶ୍ୱ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଏବେ ବ୍ୟାପକ ପରିବର୍ତ୍ତନ ଘଟୁଥିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। ଏଥିରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନିଯୁକ୍ତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆର୍ଥିକ ସହଯୋଗ ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସମନ୍ୱିତ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ 80 ଲକ୍ଷ ଲୋକଙ୍କୁ ହ୍ୟୁମାନ୍ ପାପିଲୋମା ଭାଇରସ୍ HPV ଟିକା ପ୍ରଦାନ କରି ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ HPV ସଂକ୍ରମଣ ରୋକିବା ଏବଂ ତତ୍ଜନିତ କର୍କଟ ରୋଗକୁ ପ୍ରତିହତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, କନ୍ୟା ସନ୍ତାନ କ୍ଷେତ୍ରରେ କର୍କଟ ରୋଗ ନିରାକରଣ ପାଇଁ ଏହି ଟିକାକରଣ ଫଳପ୍ରଦ ହେବ। ଖେଳ ଖବର, ଚୀନ୍ର ମୋକିଠାରେ କନିଷ୍ଠ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଓ ମାଲେସିଆ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:15ରେ ଏହି ମ୍ୟାଚ୍ ଖେଳାଯିବ। ପୁଲେ ଗ୍ରୁପ୍ର ଶେଷ ମ୍ୟାଚ୍ରେ 5 ଥରର ଚମ୍ପିୟାନ୍ ଭାରତ ଚୀନ୍କୁ 15-0 ପରାସ୍ତ କରିଛି। କ୍ୟାପ୍ଟେନ୍ ଅନମୋଲ ଇକାଙ୍କ 6 ଗୋଲ୍ ବଳରେ ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ 10 ପଏଣ୍ଟ ହାସଲ କରି ପୁଲ୍ ଏ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସେହିପରି ମାଲେସିଆ ପୁଲ୍ ବି ଗ୍ରୁପ୍ରେ ଚୀନ୍କୁ 1-0 ହରାଇ ସେମିଫାଇନାଲ୍ ଯୋଗ୍ୟତା ହାସଲ କରିଛି। ମହିଳା ଏସିଆ କପ୍ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଫାଇନାଲ୍ରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ 40 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି 2-ଦିନିଆ 18 ବ୍ରିକ୍ ସମ୍ମିଳନୀ। ଯୋଗଦେବା ପାଇଁ ପହଞ୍ଚୁଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ। ଆଜି ଅପରାହ୍ନରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଗ୍ରହଣ କରୁଛି ଦୃଢ଼ ପଦକ୍ଷେପ କହିଲେ ପ୍ରଧାନମନ୍ତ୍ରୀ। ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ଦେଶବ୍ୟାପୀ ପ୍ରଚଳନ ହେଲା। ୱାନ୍ ଟ୍ୟାଗ୍ ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।